भगवते वासुदेवाय हरे कृष्ण अभस्त भक्त सदन बंद मातृबंद आज आपण मैने आमको गोटे सुजोग प्रदान कर भगवान करो नाम कीर्तन कलु वर्तमान भगवान विषय किसी कथा कह प्रति मंगलवार यही भाव कार्यक्रम चलुच्छे तेणु आमर ये कार्यक्रम ये प्रथम योजना व्यवस्था करते व्यवस्थापक श्रीपाद जगदानंद प्रभु को आम विशेष भाव धन्यवाद अर्पण करुचु जगन्नाथ मंदिर कर्तृपक्ष आम धन्यवाद अर्पण करुचु जेहेतु आपण मैंने एठारे भगवान कथा कहवापी सुजोग प्रदान कर सहित समस्त भक्त सज्जन बृंद मातृबृंद को आम धन्यवाद अर्पण करुचु आपण मैंने कृपा करपस्थित होती तेणु आज आमको सौभाग्य मिलला भगवान विषय किसी भगवान किसी गुण कीर्तन करवा आम तेणु आम मुझी गत 8 तारीख रविवार जो आमर थिला एकादशी तिथि जो भगवान से दिवस रे गीता जयंती तिथि जो तिथि रे भगवान गीता कही भगवद गीता अर्जुन को कही अर्जुन के माध्यम रे समस्त जनसमाज पाई ज्ञान टी दिया जाय थिला प्रकृति रे अर्जुन जो भाव जो अवस्था थिले शंखनाद हो जाता दुईपट प्रथम कौरव पक्ष शंखनाद करते पांडव पक्ष शंखनाद कले तेनाली भाव शंखनाद हो गला अर्जुन युद्ध करने प्रस्तुत हो गले अथ व्यवस्थितान दृष्टा धातराष्ट्रन कपिध्वज प्रभृत संस्थ सपादे धनुरुद्यम पांडव अर्जुन युद्ध करने प्रस्तुत हो गले तेणु भगवान चिंता पड़गला कौन हम बर्तमान जो युद्ध आरंभ होते भगवद गीता कह तेणु अर्जुन के माध्यम रे भगवान यही धर्म कौन भगवद गीता कहले धर्म धर्म संवाद मावयो अंतिम कह भगवान से कथा अध्य सद चज इम धर्म संवाद मावयो ज्ञान जज्ञन तेनाह निष्ठा मितिमी मती जो मैंने ये भगवद गीता को अध्ययन करेंगे ये भगवद गीता हूँ कौन ना धर्म संवाद मावयो धर्म कौन धर्मर तत्व धर्म भागवत में वर्णना कर धर्म कहीं जानती ना ना भी विदु ऋषयो ऋषि मैंने जानती ना ना भी विदु ऋषयो ना भी देवा देवता मैंने जानती ना न सिद्ध मुख्य असुरा मनुष्य कुतून विद्याधर चारणा दय सिद्ध मुख्य असुर विद्याधर चारण ये कहीं धर्म को कहीं कहीपर ना धर्म कौन धर्मर तत्व ये गभीर तत्व रही तेणु सब धर्मर ग्लानी होौतिक जगत में सब धर्मर ग्लानी होगवान जो आसती मुख्य कार्य हूँ साधु मानक आनंद प्रदान करती भगवान जो सब लीला सब जो सब कार्य कर दिव्य जन्म कर्म चमे दिव्यम भगवान सब भगवान जन्म ना कि जन्म नियंती भगवान कौन से कर्तव्य ना कि से कार्य करती कर्तव्य समापन संपादन करती तेणु ये भगवान लीला को जब जन चिंता कर ध्यान कर स्मरण कर आनंद रूपक सगर में भासी भासमान हो आनंद तार बढ़ी बढ़ी गाँच भगवान ये लीला करते चैतन्य महाप्रभु जाते चैतन्य महाप्रभु स्वयं भगवान ये जगन्नाथ ये अच्छा जगन्नाथ हो कृष्ण 5500 वर्ष तले जी आसी कृष्ण भगवान आसिक अनेक लीला करते 125 वर्ष काल लीला करते प्रथम मथुरार बंदीशाल जन्म हेले पुणी आसी पहुँचीगले नंद ब्रज गोकूल गोकूल पहुँचीगले ପାଖାପାଖି 11 ବର୍ଷ କାଳ ଲୀଳା କଲେ ଭଗବାନ, ବାଲ୍ୟଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା, ପାଖାପାଖି 11 ବର୍ଷ କାଳ ଲୀଳା କଲେ ବ୍ରଜଭୂମିରେ, ଗୋକୁଳରେ, ବୃନ୍ଦାବନରେ, ନନ୍ଦଗାଓଁରେ, ଏବେ 84 ସବୁ ବ୍ରଜମଣ୍ଡଳରେ ଭଗବାନଙ୍କର ଏସବୁ ଲୀଳା ସବୁ ରହିଛି, ଯାହାକି ଭାଗବତମ 10ମ ସ୍କନ୍ଦରେ 90ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ବ୍ରଜଲୀଳା ଯେଉଁ 11 ବର୍ଷ କାଳ କଲେ, ତାପରେ ମଥୁରାକୁ ଆସିଲେ, ମଥୁରାରେ ସବୁ ଲୀଳା କଲେ, ପାଖାପାଖି 14 ବର୍ଷ ଭଗବାନ ସେଠି ରହିଥିଲେ, ଏବଂ ତାପରେ ଆସିଲେ ଦ୍ୱାରକା। ଆସିଲେ ଦ୍ୱାରକାରେ 16,108 ରାଣୀକୁ ବିବାହ କଲେ। ଏହିଭଳି ଭାବରେ ଅନେକ ଲୀଳା ଭଗବାନ ରହିଛି। ତେଣୁ ଏହିସବୁ ଯେଉଁ ଭଗବାନଙ୍କର ସବୁ ଲୀଳା ରହିଛି, ଯଦି ଆମେ ସ୍ମରଣ କରିବା, ଇଏ ହେଉଛି ଦିବ୍ୟ। ଏ ଭୌତିକ ଜଗତର ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଏସବୁ ଲୀଳା ଭଗବାନ ସବୁ କାର୍ଯ୍ୟ। ଆମେ ଯେଉଁ ଆସୁଛେ, ଆମେ ତ୍ରିଗୁଣର ଅଧୀନରେ ଆସୁଛେ। କାହାର ସତ୍ୟଗୁଣର ପ୍ରାଧାନ୍ୟ ରହିଛି, ସେ ବ୍ରାହ୍ମଣ। କାହାର ରଜଗୁଣର ପ୍ରାଧାନ୍ୟ ରହିଛି, ସେ ହେଉଛି କ୍ଷତ୍ରିୟ। କାହାର ତମ ରଜଗୁଣ ମିଶ୍ରିତ ପ୍ରଭାବ ରହିଛି, ସେ ହେଉଛି ବୈଶ୍ୟ। କାହାର ତମଗୁଣର ପ୍ରାଧାନ୍ୟ ରହିଛି, ସେ ହେଉଛି ଶୂଦ୍ର। ଏହିଭଳି ଭାବରେ ଆମେ ଗୁଣ ଭିତରେ ରହିଛେ, କିନ୍ତୁ ଭଗବାନ ଏ ଗୁଣ ଭିତରେ ନଥାନ୍ତି। ଭଗବାନ ଏ ଗୁଣର ଉର୍ଦ୍ଧ୍ୱରେ, ଏ ଗୁଣ ଭିତରେ ବନ୍ଦୀ ହୋଇକରି ଆସନ୍ତିନି। ଆମେ ବନ୍ଦୀ ହୋଇକରି ଆସିଛେ, କିନ୍ତୁ ଭଗବାନଙ୍କର ଯେଉଁ ଲୀଳାକୁ ଯଦି ଆମେ ସ୍ମରଣ କରିବା, ଆଲୋଚନା କରିବା, କୀର୍ତ୍ତନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯେହେତୁ ଭଗବାନ ଏ ଗୁଣ ଭିତରେ ନୁହାନ୍ତି, ଏ ଗୁଣର ଉର୍ଦ୍ଧ୍ୱରେ, ତେଣୁ ଭଗବାନଙ୍କ ସମ୍ବନ୍ଧୀୟ ଯେତେବେଳେ ଆମେ ଭଗବାନ ସହିତ ଯୁକ୍ତ ହୋଇଯିବା, ତାହେଲେ ଆମେ ମଧ୍ୟ ଏ ଗୁଣରୁ ଉର୍ଦ୍ଧ୍ୱକୁ ପଳାଇବା। ଏ ମନୁଷ୍ୟ ଜୀବନର ଇଏ ହେଉଛି ଗୋଟେ ସୁଯୋଗ ଭଗବାନ ପ୍ରଦାନ କରୁଛନ୍ତି। ତେଣୁ ଭଗବାନଙ୍କର ଚିନ୍ତା ପଡ଼ିଗଲା, ଅର୍ଜୁନ ତ ବର୍ତ୍ତମାନ ଯୁଦ୍ଧ କରିବେ, ତାହେଲେ ମୁଁ ଜ୍ଞାନ କେଉଁଠି ଦେବି, ପ୍ରଦାନ କରିବି? ତେଣୁ ଅର୍ଜୁନ ଯେତେବେଳେ କହିଲେ, ସେନୋର ଉଭୟର ମଧ୍ୟ ରଥମ ସ୍ଥାପୟମେ ଅଚ୍ୟୁତ, ହେ ଅଚ୍ୟୁତ, ମୁଁ କହୁଥିଲି ଯେ ଏଇ ଯେଉଁ ଭଗବାନ ଯେଉଁ ଲୀଳା ସବୁ କଲେ, ସେଇ ଭଗବାନ କୃଷ୍ଣ ଯେତେବେଳେ ତାଙ୍କର ଲୀଳା ସମାପନ କରି ଯେତେବେଳେ ଚାଲିଗଲେ, ତାଙ୍କର ଧାମକୁ ଚାଲିଗଲେ, ସେହି ସମୟରେ ଗୋଲୋକ ଧାମରେ ସେ ଚିନ୍ତା କରୁଛନ୍ତି, ଯେଉଁ ଭଗବତ ଗୀତାର ଯେଉଁ ଜ୍ଞାନ ପ୍ରଦାନ କଲେ କେତେ ଜଣ ଲୋକ ବୁଝିଛନ୍ତି, ତାକୁ ଏ ଗୀତାକୁ କେତେ ଜଣ ଲୋକ ବୁଝିଛନ୍ତି? ବୁଝିପାରିବେ ନାହିଁ। ଗୀତାର ଯେଉଁ ଜ୍ଞାନ ରହିଛି, ଏ ରହସ୍ୟ, ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ହେଉଛି ରହସ୍ୟ। ଇମାଂ ବ୍ୟବସ୍ଥିତ ଯୋଗଂ ପ୍ରକୃତବାନ ଅହମ୍ ଅଭ୍ୟମ ବ୍ୟବସ୍ଥାନ ମନ ବିପ୍ରାହ ମନୁ ରିଖ୍ୱା କବି ବ୍ରବିତ ଏବଂ ପରମ୍ପରା ପ୍ରାପ୍ତଂ ଇମଂ ରାଜସ ବିଧୁ ସକାଳ ନିହ ମହତା ଯୋଗ ନଷ୍ଟ ପରନ୍ତବ ସ ଏବାୟଂ ମାୟା ତ୍ୟଜ୍ୟ ଯୋଗ ପ୍ରୋକ୍ତ ପରାତନ ଭକ୍ତୋସିମେ ସଖା ତ୍ୟତି ରହସ୍ୟଂ ଘେତ ଉତ୍ତମ। ଏ ଯେଉଁ ଭଗବତ ଗୀତାର ଜ୍ଞାନ ଭଗବାନ ଦେଇଛନ୍ତି ଅର୍ଜୁନକୁ 5,500 ବର୍ଷ ତଳେ, ତା ପୂର୍ବରୁ କୋଟି କୋଟି ବର୍ଷ ପୂର୍ବେ ଭଗବାନ ଦେଇଥିଲେ ଜ୍ଞାନ ସୂର୍ଯ୍ୟର ଦେବତା ବିଭୁସ୍ୱାନଙ୍କୁ ଦେଇଥିଲେ। ଆପଣମାନେ ସେଦିନ ଆମେ କହିଲୁ, ଆପଣମାନେ ବହୁତ ଭଗବତ ଗୀତା ଗ୍ରହଣ କଲେ, ଆମର ବର୍ତ୍ତମାନ ମଧ୍ୟ ଚାଲିଛି, ମାରାଥନ ଚାଲିଛି, 31 ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ନୂଆବର୍ଷରେ ଆପଣମାନେ ମଧ୍ୟ ଭଗବତ ଗୀତା ଆମ ଜଗଦାନନ୍ଦ ପ୍ରଭୁଙ୍କ ସହିତ ଯୋଗାଯୋଗ କଲେ ସେ ଆପଣ ପ୍ରଦାନ କରିବେ, କନସେସନ୍ ରେଟ୍ ଦିଆଯାଉଛି। ଆପଣ ମଧ୍ୟ ନୂଆବର୍ଷରେ ପ୍ରେଜେଣ୍ଟେସନ୍ ଦେଇପାରିବେ। ଗତଥରକ ଯେଉଁ ଆମେ ଆସିଥିଲୁ, ଆପଣମାନେ କେତେଜଣ କଏଦୀମାନଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଆମର ସେଇ 15 ତାରିଖରେ ଜେଲ୍ରେ, ସେଣ୍ଟ୍ରାଲ୍ ଜେଲ୍ରେ, ସମ୍ବଲପୁର ସେଣ୍ଟ୍ରାଲ୍ ଜେଲ୍ରେ ଗୋଟେ ଲାଇବ୍ରେରୀ ଖୋଲାଗଲା। ତେଣୁ ଇଏ ସମସ୍ତ ପୃଥିବୀରେ ଆଜି ଏଇ ଭଗବତ ଗୀତା ବିତରଣ ଚାଲିଛି। ଏଇ ଯେଉଁ ଏକାଦଶୀ ତିଥି ଗଲା, ସେଇ ତିଥିରେ ଭଗବାନ କହିଥିଲେ, ସେଥିପାଇଁ ଆମେ ଏଇ ବିଶେଷ 2 ମାସ ପାଳନ କରୁଛୁ ଭଗବାନଙ୍କ ଲୀଳାକୁ ସ୍ମରଣ କରିବା ପାଇଁ। ସମସ୍ତଙ୍କୁ ସୁଯୋଗ ପ୍ରଦାନ କରାଯାଉଛି, ସମସ୍ତେ ଏହି ଲୀଳାରେ ଭାଗ ନେବେ, ସମସ୍ତେ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବେ। ତେଣୁ ଭଗବାନ ଯେଉଁ କହିଲେ ଚତୁର୍ଥ ଅଧ୍ୟାୟରେ, ଏଇ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି, ଏଇଟାକୁ ଆମେ ବୁଝିବା କେମିତି ବୁଝିବା ନା, ପରମ୍ପରାରେ ଆସିଲେ ଏଇ ଜ୍ଞାନଗୁଡ଼ିକୁ ବୁଝିବା, ଆମେ ନିଜେ ପଢ଼ିକି ଏଇଟାକୁ ବୁଝିପାରିବା ନାହିଁ। ତେଣୁ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ଭଗବତ ଗୀତା ଭଗବାନ ଯେତେବେଳେ କହୁଛନ୍ତି, ସେତେବେଳେ କହୁଛନ୍ତି କେମିତି ଆମେ ଭଗବତ ଗୀତାକୁ ବୁଝିବା। ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ, ତଦ୍ବିଧି प्रणिपातेन परिप्रश्नेन सेवया उपदक्षति ते ज्ञानम ज्ञानीन तत्वदर्शिन। आम से व्यक्ति पाक जीवा जे कि ये समस्त ज्ञान पाखे अच्छी एवं खाली ज्ञान थी से गुरु हो पारे ना से तत्व को दर्शन करिसंती भगवत दर्शन अनुभव करिसंती से सही भाई व्यक्ति पाक गले आम ये ना रहस्य होहस्य बुझीपर ना रहस्य विषय में कह जाए रहस्यटा कौन जिनस ना जमी ज्ञानी मैंने ज्ञान रही किंतु ज्ञान मध्यम से जानते ये गोटे महु बोतल बोली से सन्धान पाई ये महु बोतल ये रही मुँटा बहुत मीठा लगे महु एवं ये महुर बोतल यहाँ ये ज्ञान भी से प्राप्त होती किंतु महु बोतल पाइले से महु बोतल टाक चाटिले कौन तार मीठा स्वाद प्राप्त हो पारे कि ठिपी खोलिया पड़ो ठिपी खोलने से मधुर स्वादटा को सेने आस्वादन करें तेणु ये ठिपी खोलवाटा से रहस्य भक्ति आप जे गुरु पाक गले से ठिपी खोलिकी आपको से मधु पान करेंगे गीतार ज्ञान यह भाग रही तेणु ये जो ज्ञान भगवान देखते ये भाव में बुझा पड़े से समग्र पृथ्वी से ये गीता को वितरण करा जाउची गीतार ज्ञान ये प्रभुपाद महाराज ये परंपरें आसूस से ज्ञान बहुत व्यक्ति गीता उपर भाष्य देखते किंतु जो रहस्यटा जानती ना से श्लोक सब मन रखी थी पारती किए सतशत जाक श्लोक मन रखी थी पारती कि रहस्यटा खूब क्वचित लोक जानती भगवद गीता सप्तम अध्याय भगवान कहते मनुष्याणां सहस्रेषु कश्चित् यतति सिद्धये यततामपि सिद्धानां कश्चित् मां व्यति तत्त्वतः हजार हजार लोक मान भितर खूब क्वचित लोक जीवन में सिद्धि लाभ करने चेष्टा करती भाव में सिद्धि प्राप्त होता व्यक्ति मान भितर खूब क्वचित लोक भगवान को तत्व जानती तेणु भगवद गीता रे अनेक आम से दिन जो कही आपत कह पाखे भगवद गीता अच्छी किंतु भगवद गीता पढ़ी केतेज भक्त होती किंतु ये प्रभुपाद महाराज को जो भगवद गीता ये मौलिक रूप से कहुई मौलिक रूप से कहीं कहगला इंग्राजी से लिखले आज इट इज लिखले कारण कौन मौलिक रूप से कह कारण कौन किए कहीपर आपण मान भर माताजी प्रभु मान किए कहीपर कौन पर मौलिक रूप से लिखाई तुम्हें तो भक्त तुम कह दरकार नहीं जो मैंने धारा नहांती से कह तुम तो सब क्वेश्चन पाई आगुरी क्वेश्चन लिक है तुम्हें आंसर कहीदेव कि जो मैंने को पाखे क्वेश्चन पहुँची ना से कह उत्तर देवे मौलिक रूप कहीं कहगला खाली भगवद गीता कही था मौलिक रूप से कहीं कहले मौलिक रूप से कहार उद्देश्य हूँ भगवान जो ज्ञान देले अर्जुन को अर्जुन जो भाव बुझले से भाव भगवान बुझा ताटा हो मौलिक रूप से भगवान जहाँ चाहती जहाँ कही अर्जुन को अर्जुन जहाँ बुझी से भाव में बुझा मौलिक रूप से जमी आम गोटे उदाहरण दवा आपण मैने टा पठाऊ पोस्टाल आजिकल टाँह पठा हो खूब क्वचित पठा तथा चलती पोस्ट ऑफिस माध्यम से पठाऊ आम मनी ऑर्डर करूचे आम जन पाक पठेले शहे टाँह से पोस्ट पिअन से टाँग को लेकिन देदेला से पोस्ट पिअन निजे से टाँग देनी सी आम अन्न जन दे टाटा को जो जहाँ पाक जावा कथा नहीं दौंस तेणु ये जो गुरु जे प्रकृत शुद्ध गुरु जे से भाव में भगवान जहाँ कहले से कथा को से शिष्य मान को सीटा को कहे मन को किसी मिसेक कहे ना भगवान जहाँ कहले अर्जुन जो भाई भाव बुझले आम से भाव में जब भगवान बुझा तेल ये मौलिक रूप से ज्ञान आम पाक आसला परंपर आसला से ज्ञान परंपर आसला ଗୁରୁ ତାଙ୍କ ଶିଷ୍ୟଙ୍କୁ ଦେଲେ, ଶିଷ୍ୟ ତାଙ୍କ ଶିଷ୍ୟକୁ ଦେଲେ, ଶିଷ୍ୟ ତାଙ୍କ ଶିଷ୍ୟକୁ ଦେଲେ, ଏଇଭଳି ଭାବରେ ଜ୍ଞାନଟା ପରମ୍ପରାରେ ଆସୁଛି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ପରମ୍ପରା ଚାରୋଟି ପରମ୍ପରା ରହିଛି, ଅଥ କଳୁ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ। କଳିଯୁଗରେ ଚାରୋଟି ସମ୍ପ୍ରଦାୟ ରହିଛି, ଗୋଟେ ହେଉଛି ଶ୍ରୀ ବା ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଦେବୀଙ୍କର ଗୋଟେ ସମ୍ପ୍ରଦାୟ ରହିଛି, ଆଉ ଗୋଟେ ହେଉଛି ବ୍ରହ୍ମ, ବ୍ରହ୍ମାଙ୍କର ଆମ ସମ୍ପ୍ରଦାୟ ହେଉଛି ବ୍ରହ୍ମାଙ୍କଠାରୁ ଆସୁଛି ସମ୍ପ୍ରଦାୟ, ଆଉ ଗୋଟେ ହେଉଛି ରୁଦ୍ର, ଶିବଜୀଙ୍କ ପାଖରୁ ଗୋଟେ ସମ୍ପ୍ରଦାୟ ଆସିଛି, ଆଉ ଗୋଟେ ହେଉଛି ବ୍ରହ୍ମାଙ୍କର ଚାରି ପୁତ୍ର ସନକ, ସନାତନ, ସନାତନ, ସନତ କୁମାର। ଏହିଭଳି ଭାବରେ ଚାରୋଟି ସମ୍ପ୍ରଦାୟ ଆସୁଛି, ଏହି ସମ୍ପ୍ରଦାୟରେ ଯେଉଁ ଜ୍ଞାନ ଆସୁଛି ସେଇଟା ଶୁଦ୍ଧ ପରମ୍ପରା ଏବଂ ପରମ୍ପରା ପ୍ରାପ୍ତ ପରମ୍ପରାରେ ଜ୍ଞାନଟି ଆସୁଛି। ତେଣୁ ଏଇ ଯେଉଁ ଜ୍ଞାନଟା ଆସୁଛି, ଏ ଜ୍ଞାନଟା ଆମେ ଯେଉଁଭଳି ଭାବରେ ଗୁରୁଙ୍କ ଠାରୁ ଗ୍ରହଣ କରୁଛେ, ଆମେ ସେଇଭଳି ଭାବରେ ଶିଷ୍ୟଙ୍କୁ ଆମକୁ ପ୍ରଦାନ କରିବା, ସେଇଟା ହେଉଛି ମୌଳିକ ରୂପରେ। ଆମେ ନିଜ ମନ କଥା କିଛି ମିଶାଇବା ନାହିଁ, ମୋର ନିଜ କଥା ମୁଁ କହୁଛି, ମୁଁ ଯେତେବେଳେ ଇସ୍କନ ଭକ୍ତ ହେବା ପୂର୍ବରୁ ମୁଁ ଯେତେବେଳେ ଜାଲି 1993 ଅନୁସାରେ କଥା, ସେତେବେଳେ ମୋର ଭଗବତ ଗୀତା ଥିଲା ମୋ ପାଖରେ, ମୁଁ ପଢ଼ୁଥିଲି। ତେଣୁ ଯେତେବେଳେ ମୁଁ ଗଲି ଇସ୍କନକୁ, ସେମାନେ କହିଲେ ଆପଣ ଏ ବହିଟା ନିଅନ୍ତୁ ମୌଳିକ ରୂପରେ, ମୁଁ ଏତେ ଗୁରୁତ୍ୱ ଦେଇନଥିଲି। କିନ୍ତୁ ଯେତେବେଳେ ସେ ଭଗବତ ଗୀତା ମୁଁ ପଢ଼ୁଥିଲି, ସେହି ସମୟରେ ଆପଣ ଜାଣିଥିବେ ଅଷ୍ଟମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯେ କ'ଣ ନା, ଷଣ୍ମାସା ଉତ୍ତରାୟଣମ୍ ତତ୍ର ଚନ୍ଦ୍ରମାସୀ ଜ୍ୟୋତି ଯୋଗୀ ପ୍ରାପ୍ତ ନିବର୍ତ୍ତତେ। ଉତ୍ତରାୟଣ ଦକ୍ଷିଣାୟଣରେ ଯଦି ଶରୀର ଜଣେ ତ୍ୟାଗ କରିବ ତାହେଲେ ସେ କେଉଁ ଗତି ପ୍ରାପ୍ତ ହେବ, ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଶ୍ଳୋକଟି ଯେତେବେଳେ ପଢ଼ିଲି, ସେତେବେଳେ ସେ ଯିଏ ଭାଷ୍ୟ ଦେଇଥିଲେ ସେ ଲେଖିଲେ ଯେ ଆଗକାଳେ ସେତେବେଳେ ଏତେ ସୁବିଧା ନଥିଲା, ଜଣେ ଉତ୍ତରାୟଣରେ ଯିଏ ଗତି କରୁଥିଲେ ସେ ଉନ୍ନତି ଗତି ପ୍ରାପ୍ତ ହେଉଥିଲେ, ଦକ୍ଷିଣାୟନରେ ସେ ନୀଚ ଗତି ପ୍ରାପ୍ତ ହେଉଥିଲେ। କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତିତ ହୋଇଯାଇଛି, ବର୍ତ୍ତମାନ ସମୟ ପରିବର୍ତ୍ତିତ ହୋଇଯାଇଛି, ଜଣେ ଚାହିଁଲେ ମଧ୍ୟ ଉଡ଼ାଜାହାଜରେ ଯାଇକି ପଳାଇଯିବ, ଆମର ଏଠି ଉତ୍ତରାୟଣ ବର୍ତ୍ତମାନ ଆମର ଦକ୍ଷିଣାୟନ ଚାଲିଛି, ବର୍ତ୍ତମାନ ଶୀତ ଦିନ, କେଉଁଠି ଗରମ ଦିନ ରହିଛି, ଯେଉଁମାନେ ଦକ୍ଷିଣରେ ରହିଛନ୍ତି ସେମାନେ ତାଙ୍କୁ ଗରମ ଲାଗୁଥିବ ବର୍ତ୍ତମାନ, ତେଣୁ ଉଡ଼ାଜାହାଜରେ ସେମାନେ ପଳାଇବେ ସେଠିକି। ଏଇଭଳି ଭାବରେ ଯେତେବେଳେ ସେ ଶ୍ଳୋକଟି ମୁଁ ପଢ଼ିଲି, ସେଇଦିନ ମୁଁ ସେ ଭଗବତ ଗୀତାକୁ ବନ୍ଦ କଲି, ପଢ଼ା ବନ୍ଦ କଲି। ତାପରେ ମୁଁ ଆମର ଏ ଭଗବତ ଗୀତା ପଢ଼ିଲି, ଭଗବାନ ଯାହା କହୁଛନ୍ତି ସେଇଟା ସବୁ କାଳ ପାଇଁ ସତ୍ୟ। 5000 ବର୍ଷ ତଳେ କହିଥିଲେ, ଆମର ବର୍ତ୍ତମାନ ବୈଜ୍ଞାନିକ ବହୁତ ଉନ୍ନତି କଲେଣି ବୈଜ୍ଞାନିକମାନେ, ଆଉ ଏହି ଭଗବତ ଗୀତା ଆଉ ବର୍ତ୍ତମାନ କାମ ଦେବ ନାହିଁ ନା। ସେଇଥିପାଇଁ ଭଗବାନ କହିଲେ 12,40,000,000 ବର୍ଷ ପୂର୍ବେ ଭଗବାନ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ବ୍ୟବସାୟଙ୍କୁ, ଏବଂ ଭଗବାନ କହୁନାହାନ୍ତି ମୁଁ ଏତେ ବର୍ଷ ତଳେ ଦେଇଥିଲି ଜ୍ଞାନ, ବର୍ତ୍ତମାନ ତାକୁ ଟିକିଏ ପରିବର୍ତ୍ତିତ କରି ଦେଉଛି, ମୋର ଟିକିଏ ଅଧିକା ଜ୍ଞାନ ହୋଇଯାଇଛି। ଭଗବାନ କହୁଛନ୍ତି ସ ଏ ବାୟମ୍, ସେହି ଜ୍ଞାନ, ଯେଉଁ ଜ୍ଞାନ ମୁଁ ସୂର୍ଯ୍ୟ ଦେବତା ବ୍ୟବସାୟଙ୍କୁ ଦେଇଥିଲି ସେହି ଜ୍ଞାନକୁ ମୁଁ ବର୍ତ୍ତମାନ ତୁମକୁ ଦେଉଛି। ସକାଳ ସ ଏ ବାୟମ୍ ମହାତ୍ମା ଯୋଗପ୍ରକୃତ ପୁରାତନ, ସେ ପୁରାତନ ଜ୍ଞାନ ଦେଉଛି। ଆଦରେ ଏଇ ଯେଉଁ ଜ୍ଞାନ ଯଦି ଆମେ ପରିବର୍ତ୍ତିତ ହୋଇଗଲା, ପରିବର୍ତ୍ତନ ହେଲା, ତାହେଲେ ସେ ଜ୍ଞାନଟି ନଷ୍ଟ ହୋଇଗଲା। ଭଗବାନ କହିଲେ ସକାଳ ନେହ ମହତା ଯୋଗ ନଷ୍ଟ କରନ୍ତବ। ତେଣୁ ପରମ୍ପରାରେ ଏଇ ଜ୍ଞାନଟିକୁ ଆମେ ପ୍ରାପ୍ତ ହେବାର ଅଛି, ପ୍ରଭୁପାଦ ମହାରାଜ ସେଥିପାଇଁ ଲେଖିଲେ ମୌଳିକ ରୂପରେ। ମୌଳିକ ରୂପରେ କହିଲେ ଭଗବାନ ଯେଉଁଭଳି ଭାବରେ ଜ୍ଞାନ ଦେଲେ, ଅର୍ଜୁନ ଯେଉଁଭଳି ଭାବରେ ଭଗବାନ ବୁଝିଲେ, ଆମେ ଯଦି ସେଇଭଳି ଭାବରେ ଭଗବାନ ବୁଝିବା ତାହେଲେ ଏଇଟା ଆମେ ଠିକ୍ ଭାବରେ ବୁଝିଲେ ବୋଲି ବୁଝିବାକୁ ପଡ଼ିବ। ଯେମିତି ଅର୍ଜୁନ ଭଗବତ ଗୀତା 10 ଅଧ୍ୟାୟରେ କହିଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ, ପବିତ୍ରଂ ପରମଂ ଭବାନ, ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆମେ ବ୍ରହ୍ମ କିନ୍ତୁ ଭଗବାନ ହେଉଛନ୍ତି ପରମ ବ୍ରହ୍ମ, ଆମେ ଭଗବାନଙ୍କର ଅଂଶ ହିସାବରେ ଆମେ ମଧ୍ୟ ବ୍ରହ୍ମ, କିନ୍ତୁ ଆମେ ପରମ ବ୍ରହ୍ମ ନୁହଁ, ଆମେ ହେଉଛି ଅଣୁ ବ୍ରହ୍ମ, ଭଗବାନ ହେଉଛନ୍ତି ବିଭୁ ବ୍ରହ୍ମ, ପରମ ବ୍ରହ୍ମ, ପରମ ଧାମ, ସମସ୍ତ କିଛିର ସିଏ ହେଉଛନ୍ତି ଆଶ୍ରୟସ୍ଥଳ, ଏବଂ ସିଏ ହେଉଛନ୍ତି ପରମ ପବିତ୍ର, ପବିତ୍ରଂ ପରମଂ ଭବାନ, ଏବଂ ଭଗବାନ ହେଉଛନ୍ତି ପ୍ରକୃତରେ ପୁରୁଷ, ପୁରୁଷ କହିଲେ ସିଏ ହେଉଛନ୍ତି ଉପଭୋଗକାରୀ, ଏବଂ ଶାଶ୍ୱତଂ ସବୁବେଳେ ପାଇଁ ସେ ପୁରୁଷ, କେତେ ନୁହଁ କେଉଁ ଜନ୍ମରେ ସେ ସ୍ତ୍ରୀ ଥିଲେ ଏବେ ତାପରେ ପୁରୁଷ ହୋଇଗଲେ ତା ନୁହଁ। ଆମର ଭାଗବତ ବର୍ଣ୍ଣନା କରାଯାଇଛି। ପୁରଞ୍ଜନ ଉପାଖ୍ୟାନ, ପୁରଞ୍ଜନ ଉପାଖ୍ୟାନ ଜଣେ ଥିଲେ ରାଜା, ତାଙ୍କର ସ୍ତ୍ରୀ ପ୍ରତି ଏସା ଏତେ ଆସକ୍ତି ଥିଲା, ଯେତେବେଳେ ସେ ମୃତ୍ୟୁବରଣ କଲେ ତା ପରଜନ୍ମରେ ସେ ଗୋଟେ ସ୍ତ୍ରୀ ହୋଇଗଲେ, ସ୍ତ୍ରୀ ଲୋକଟେ ହୋଇକରି ଜନ୍ମ ହେଲେ, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ। ତେଣୁ କେତେବେଳେ ଆମେ ପୁରୁଷ ଶରୀର ଧାରଣ କରୁଛେ, କେତେବେଳେ ସ୍ତ୍ରୀ ଶରୀର ଧାରଣ କରୁଛେ, କିନ୍ତୁ ଭଗବାନ ହେଉଛନ୍ତି ଶାଶ୍ୱତ ଭାବରେ ପୁରୁଷ, ସବୁବେଳେ ପାଇଁ ସେ ପୁରୁଷ। ଆମେ ପୁରୁଷ ହେଉ ବା ସ୍ତ୍ରୀ ହେଉ, ପ୍ରକୃତରେ ଆମେ ସମସ୍ତେ ହେଉଛେ ସ୍ତ୍ରୀ, ଆମେ ସମସ୍ତେ ହେଉଛେ ଭଗବାନଙ୍କ ପ୍ରକୃତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ପ୍ରକୃତି ବିଧିମେ ପରାମ ଜୀବ ଭୂତାଂ, ଜୀବମାନେ ହେଉଛନ୍ତି ଭଗବାନଙ୍କର ଉନ୍ନତର ପ୍ରକୃତି। ପ୍ରକୃତି କହିଲେ ସ୍ତ୍ରୀଲିଙ୍ଗ, କିନ୍ତୁ ଆମେ ଏଠି ଯେଉଁ ପୁରୁଷ ଅଛନ୍ତି ବା ସ୍ତ୍ରୀ ଅଛନ୍ତି, ସମସ୍ତେ କେହି ଭାବୁନାହାନ୍ତି ଆମେ ସ୍ତ୍ରୀ ଭାବୁନି ମୁଁ ସ୍ତ୍ରୀ ବୋଲି, ସମସ୍ତେ ଭାବୁଛନ୍ତି ଆମେ ପୁରୁଷ। କାହିଁକି? ପୁରୁଷ କହିଲେ ଉପଭୋଗକାରୀ, ଆମେ ସମସ୍ତେ ଭାବୁଛେ ଉପଭୋଗକାରୀ ଆମେ। ସ୍ତ୍ରୀମାନେ ମଧ୍ୟ ଭାବୁଛନ୍ତି ଆମେ ଉପଭୋଗକାରୀ, ପୁରୁଷମାନେ ମଧ୍ୟ ଭାବୁଛନ୍ତି ଉପଭୋଗକାରୀ। ସେଥିପାଇଁ ଭଗବତ ଗୀତାରେ 13 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ପୁରୁଷ ପ୍ରକୃତି ସ୍ତୋ ହି ମୁକ୍ତେ ପ୍ରକୃତି ଜାନ ଗୁଣାନ୍ କାରଣ ଗୁଣ ସଙ୍ଗୋଷ ସଦସତ ଯୋନି ଜନ୍ମସୁ। ଏଠି ପୁରୁଷ ଲୋକ ହେଉ ବା ସ୍ତ୍ରୀ ଲୋକ ହେଉ, ଗଛ ଲତା କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି, ସମସ୍ତେ ସମସ୍ତଙ୍କର ଉପଭୋଗ କରିବାର ଆଗ୍ରହ ରହିଛି, ଇଚ୍ଛା ରହିଛି। ସେଥିପାଇଁ ଭୌତିକ ଜଗତରେ ସେମାନେ ଘୁରି ବୁଲୁଛନ୍ତି। ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ଆଉ କେହି ଉପଭୋଗକାରୀ ନାହାନ୍ତି। ଆମେ ହେଉଛେ ତାଙ୍କୁ ଉପଭୋଗ ପ୍ରଦାନ କରିବା, ଆମେ ତାଙ୍କର ଅଂଶ। ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଆମେ ଖାଦ୍ୟ ଗ୍ରହଣ କରିବା, ଆମେ ହାତରେ ଖାଦ୍ୟ ନେଇକି ପାଟିକି ଦେଉଛେ, କିନ୍ତୁ ଯଦି ହାତ କହିବ ମୁଁ ପାଟିକି ଦେବିନି, ମୁଁ ନିଜେ ଉପଭୋଗ କରିବି, ହାତଟାକୁ ହାତ ଖାଦ୍ୟ ଧରିକି ରଖିବ, ତାହେଲେ କ'ଣ ହେବ? ଶରୀର ଦୁର୍ବଳ ହୋଇଯିବ, ହାତ ମଧ୍ୟ ଦୁର୍ବଳ ହୋଇଯିବ। ସେହିଭଳି ଭାବରେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ। କିନ୍ତୁ ଯେହେତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛୁ, ସେଥିପାଇଁ ମାୟିକ ଜଗତରେ ଆମେ ଆସିଛେ, ମାୟା ଜଗତରେ ଆସିଛେ। ମାୟା କହିଲେ ଯେଉଁଟା ଠିକ୍ ନୁହଁ ସେଇଟା ହେଉଛି ମାୟା। ଏଠି ସବୁ ଓରଟା ଓରଟା ପ୍ରତିଫଳନ ବୋଲି କୁହାଯାଉଛି, ଉର୍ଦ୍ଧ ମୂଳ ମଦ ସାକମ ଅଶ୍ୱତ୍ଥମ ପ୍ରାହୁରବ୍ୟମ। ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରାଯାଇଛି, ଯାହାର ମୂଳ ସବୁ ଉର୍ଦ୍ଧ୍ୱକୁ ରହିଛି, ଶାଖା ପ୍ରଶାଖ ସବୁ ତଳକୁ ରହିଛି। ଉର୍ଦ୍ଧ ମୂଳ ମଦ ସାକ ଅଶ୍ୱତ୍ଥମ ପ୍ରାହୁରବ୍ୟମ, ଏଇଟାକୁ ଯିଏ ଜାଣନ୍ତି ସେ ହେଉଛନ୍ତି ବେଦବିତ୍, ସେ ହେଉଛନ୍ତି ପ୍ରକୃତ ବିଦ୍ୱାନ ବ୍ୟକ୍ତି। ଏ ମାୟିକ ଜଗତରେ ଆମେ ଅଛେ, ଏଇଟା ପ୍ରକୃତ ସତ୍ୟ ନୁହଁ ଜଗତ, ଏ ହେଉଛି ଅସତ୍ ଜଗତ। ସତ୍ ପ୍ରକୃତ ସତ୍ ଜଗତ ହେଉଛି ଭଗବତ ଧାମ, ତେଣୁ ଆମର ସ୍ଥାନ ହେଉଛି ସେଠି। ଆମେ ଏଠି ପଳେଇ ଆସିଛେ, ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ସେଥିପାଇଁ ଭଗବାନ ଏଠିକି ଆମକୁ ଏଇ ଯେଉଁ ଭୌତିକ ଜଗତରେ ଆମେ ରହିଛେ, ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ରହିଛେ। ତେଣୁ ଏଠି ସମସ୍ତେ ହେଉଛନ୍ତି ଭଗବାନଙ୍କର ହେଉଛନ୍ତି, ଭଗବାନ ହେଉଛନ୍ତି ପ୍ରକୃତରେ ପୁରୁଷ, ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ। ପୁରୁଷଙ୍କୁ ଶାଶ୍ୱତଙ୍କ ଦୀପ ଆଦି ଦେବଂ, ଭଗବାନ ହେଉଛନ୍ତି ମୂଳ ଦେବତା, ଯାହାଙ୍କଠାରୁ ସବୁ ଦେବତା ବ୍ରହ୍ମା ଶିବ ବିଷ୍ଣୁ ଇତ୍ୟାଦି ସମସ୍ତେ ଆସୁଛନ୍ତି। ମୂଳ ଭଗବାନ ହେଉଛନ୍ତି କୃଷ୍ଣ ଆଦି ଦେବଂ, ଏବଂ ସେ ହେଉଛନ୍ତି ଅଜଙ୍ଗ। ଅଜଙ୍ଗ କହିଲେ ତାଙ୍କର ଜନ୍ମ ନାହିଁ, ଜନ୍ମ ରହିତ, ସେ ସବୁବେଳେ ପାଇଁ ସେ ରହିଛନ୍ତି। ଏବଂ ସେ ହେଉଛନ୍ତି ବିଭୁ, ବିଭୁ କହିଲେ ଅନନ୍ତ, ସେ ଅନନ୍ତ ବସ୍ତୁ, ଆମେ ଚିନ୍ତା କରିପାରିବା ନାହିଁ, ଅନନ୍ତ ବସ୍ତୁ ସେ। ତେଣୁ ଯେଉଁଭଳି ଭାବରେ ଅର୍ଜୁନ ଭଗବାନଙ୍କୁ ବୁଝିଲେ, ସେହିଭଳି ଭାବରେ ଯଦି ଆମେ ଭଗବାନ ବୁଝିଯିବା, ତାହେଲେ ଆମେ ମୌଳିକ ରୂପରେ ଭଗବତ ଗୀତା ଜାଣିଲେ ବୋଲି ବୁଝିବାକୁ ପଡ଼ିବ। ତେଣୁ ଏଇ ଯେଉଁ ଭଗବାନ 5500 ବର୍ଷ ତଳେ ଆସି ଏଇ ବୃନ୍ଦାବନରେ ମଥୁରାରେ ଦ୍ୱାରକାରେ ଅନେକ ଲୀଳା କଲେ, ଏବଂ ସମଗ୍ର ପୃଥିବୀର ଅଧିକାଂଶ ସ୍ଥାନକୁ ସେ ଯାଇଛନ୍ତି, କେବଳ ବଦ୍ରୀନାଥକୁ ଯାଇନଥିଲେ, ପୃଥିବୀର ଅଧିକାଂଶ ସ୍ଥାନକୁ ଯାଇଛନ୍ତି, ପାତାଳ ଲୋକକୁ ଯାଇଛନ୍ତି, ସ୍ୱର୍ଗ ଲୋକକୁ ଯାଇଛନ୍ତି, ବୈକୁଣ୍ଠ ଲୋକକୁ ଯାଇଛନ୍ତି, ସବୁଠି ଲୀଳା କରିଛନ୍ତି, ଦଶମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। କେବଳ ବଦ୍ରୀନାଥ ଯାଇନଥିଲେ ବୋଲି ଉଦ୍ଧବଙ୍କୁ ପଠାଇଲେ ବଦ୍ରୀନାଥକୁ ସେ। ତେଣୁ ଏ ସମସ୍ତ ଲୀଳା କରିସାରିଲା ପରେ ଭଗବାନ ଯେତେବେଳେ ଚାଲିଗଲେ ତାଙ୍କ ଧାମକୁ, ସେତେବେଳେ ସେ ଚିନ୍ତା କରୁଛନ୍ତି, ଏଇ ଯେଉଁ ଭଗବତ ଗୀତା କହିଲେ କେତେଜଣ ଲୋକ ବୁଝିବେ, ସେଇଟାକୁ କେତେଜଣ ଲୋକ ବୁଝିପାରିବେ? କାରଣ ଭଗବାନ କଥାରେ କହିଦେଲେ, କଥାରେ କହିଦେଲେ, ତେଣୁ ଭଗବାନ ଚିନ୍ତା କରୁଛନ୍ତି ମୁଁ ଖାଲି କଥାରେ କହିଛି, ମୁଁ ନିଜେ ସେ ଭଗବାନ ରୂପରେ ଆସିଛନ୍ତି, ତେଣୁ ସିଏ ନିଜେ ଆସି ଭକ୍ତ ରୂପରେ ଆସିଲେ, ସ୍ୱୟଂ ଭଗବାନ ଭକ୍ତ ରୂପରେ ଆସି କେମିତି ଆମେ ଏଇ ଭକ୍ତିକୁ ଆଚରଣ କରିବା, ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ଦେଇଛନ୍ତି ସେ ଜ୍ଞାନକୁ କେମିତି ଆମେ ଆଚରଣ କରିବା, ନିଜେ ଆଚରଣ କରି ଶିକ୍ଷା ଦେଲେ, ଶରଣାଗତି ଶିକ୍ଷା ଦେଲେ। ତେଣୁ ମହାପ୍ରଭୁଙ୍କ ପୂର୍ବରୁ କେହି ହାତକୁ ଟେକି ନଥିଲେ, ଭଗବାନ ସେ କାହିଁକି ଭକ୍ତ ଭାବ ଗ୍ରହଣ କରିବେ। କିନ୍ତୁ ଭକ୍ତି କେମିତି କରିବାକୁ ପଡ଼ିବ, ଆଚାର୍ଯ୍ୟ ନିଜେ ଆଚରଣ କରି ଶିକ୍ଷା ଦେଇଛନ୍ତି ମହାପ୍ରଭୁ। ତେଣୁ ଭଗବାନଙ୍କ ନାମ ଯେଉଁ ଉଚ୍ଚାରଣ କରୁଛେ, ଭଗବାନ ଆମେ ଦେଖିବା ଚୈତନ୍ୟ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ସବୁବେଳେ ହାତ ଟେକିକି ରହିଛନ୍ତି ଶରଣାଗତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆପଣଙ୍କ ଏଠି ଯଦି କେବେ 144 ଧାରା ଜାରି ହୋଇଛି, ଯଦି ଦୁଇଜଣ ବ୍ୟକ୍ତି ଆସିଯାବେ ତାହେଲେ ଫାୟାର ହୋଇଯିବ, ତାଙ୍କୁ ଫାୟାର କରିଦେବେ। ତେଣୁ ଯଦି ପୋଲିସ ଆସିବ ସେମାନେ ହାତ ଟେକିଦେବେ, ସରେଣ୍ଡର ହାତ ଟେକିଦେଲେ। ତେଣୁ ସେହିଭଳି ଭାବରେ ଆମେ ହାତ ଟେକିଦେଉଛେ ଭଗବାନ ପାଖରେ, ସରେଣ୍ଡର କରୁଛେ। ଯେଉଁ ଭଗବାନ ଆସି ଲୀଳା କରିଥିଲେ ସେହି ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ପୁଣି ଆସି ସେ ଭଗବତ ଗୀତାରେ ଯେଉଁ ଶିକ୍ଷା ଦେଇଥିଲେ ନିଜେ ଆଚରଣ କରି ଶିକ୍ଷା ଦେଲେ, ନିଜେ ଆଚରଣ କରି ଶିକ୍ଷା ଦେଲେ। ତେଣୁ ସେହି ଚୈତନ୍ୟ ମହାପ୍ରଭୁ, ସେହି ଯେଉଁ ଭଗବାନ କୃଷ୍ଣ, ସେହି ଜଗନ୍ନାଥ ରୂପରେ ଆବିର୍ଭାବ ହେଲେ। ବର୍ତ୍ତମାନ ଯେଉଁ ଜଗନ୍ନାଥ ରହିଛନ୍ତି, ଜଗନ୍ନାଥ ରୂପରେ ସେ ଆବିର୍ଭାବ ହେଲେ। ଜଗନ୍ନାଥ ଥରେ ଦ୍ୱାରକା ଲୀଳାରେ ଥରେ କ'ଣ ହେଇଛି, ଭଗବାନଙ୍କର ଏଇ ଯେଉଁ ବୃନ୍ଦାବନ ଲୀଳା ରହିଛି, ଏତେ ମଧୁର ଲୀଳା ଭଗବାନଙ୍କର। ତେଣୁ ସବୁବେଳେ ସେ ମଥୁରା ଗଲେ, ତାପରେ ଦ୍ୱାରକା ଗଲେ, ସବୁବେଳେ ସେ ବୃନ୍ଦାବନ ଲୀଳାକୁ ସବୁ ମନେ ପକାଇଲେ। ଦ୍ୱାରକାରେ ତାଙ୍କର 16108 ରାଣୀ ଥିଲେ, ତେଣୁ ସମସ୍ତ 16108 ରାଣୀଙ୍କ ପାଇଁ ଗୋଟିଏ ଗୋଟିଏ ମହଲ ରହିଛି, ଗୋଟିଏ ଗୋଟିଏ ବିରାଟ ପ୍ରାସାଦ ତିଆରି ହୋଇଛି ତାଙ୍କ ପାଇଁ, ରାଣୀ ମହଲ। 16108ଟି ମହଲ ରହିଛି, ବହୁତ ସବୁ ପ୍ରକାର ମଣି ମାଣିକ ସବୁ ରହିଛି, ବହୁତ ସୁନ୍ଦର ସୁନ୍ଦର ଉଦ୍ୟାନ ରହିଛି। ଏହିଭଳି ଭାବରେ ଭଗବାନ ନିଜକୁ 16108 ରୂପରେ ବିସ୍ତାର କରି ସମସ୍ତଙ୍କ ରାଣୀ ପାଖରେ ରହି ଏସବୁ ଗୃହସ୍ଥ ଲୀଳା କରୁଛନ୍ତି। କିନ୍ତୁ ତାଙ୍କର ରାଣୀମାନେ ସେମାନେ ସବୁ ଲକ୍ଷ୍ମୀ, ସବୁ ଲକ୍ଷ୍ମୀମାନେ, ତାଙ୍କର ଅନେକ ଦାସଦାସୀ ରହିଛନ୍ତି, କିନ୍ତୁ ସେମାନେ ନିଜେ ଭଗବାନଙ୍କର ସେବା କରୁଛନ୍ତି। ଏତେ ସେବା କଲେ ମଧ୍ୟ କୃଷ୍ଣ ସବୁବେଳେ ଚିନ୍ତା କରୁଛନ୍ତି, ରାତିରେ ଶୋଇଲା ବେଳେ ଗୋପୀ ଗୋପୀ ରାଧା ରାଧା ଏଇଭଳି ଭାବରେ କହୁଛନ୍ତି। ଯେତେବେଳେ ତାଙ୍କର ପାଟରାଣୀ ରୁକ୍ମିଣୀକୁ ଡାକୁଛନ୍ତି, କେତେବେଳେ ରାଧିକା ବୋଲି ଡାକି ଦେଉଛନ୍ତି। ଏଇଭଳି ଭାବରେ ଯେତେବେଳେ 16108 ରାଣୀ ଚିନ୍ତା କରୁଛନ୍ତି, ଆମେ ଏତେ ସେବା କରୁଛେ, ସେ କ'ଣ 11 ବର୍ଷ କାଳ ରହିଥିଲେ ସେଇଠି, ଛୋଟ ପିଲାବେଳେ ଥିଲେ, ସେଇଟାକୁ ଭୁଲି ପାରୁନାହାନ୍ତି, କ'ଣ ସେ ଲୀଳା ହୋଇଥିଲା ବୃନ୍ଦାବନ ଲୀଳା। ତେଣୁ ରୋହିଣୀ ମା ସେଠି ଥିଲେ, ବସୁଦେବଙ୍କର ଯେଉଁ ଜଣେ ପତ୍ନୀ ହେଉଛନ୍ତି ରୋହିଣୀ, ସେ ସେଇଠି ନନ୍ଦଙ୍କ ପାଖରେ ରହିଥିଲେ, ନନ୍ଦଗାମରେ ଥିଲେ ସେ। ତେଣୁ ରୋହିଣୀ ମା ସବୁ ଜାଣିଛନ୍ତି ଭଗବାନଙ୍କ ଲୀଳା, ପିଲାଦିନଠୁ ଆରମ୍ଭ କରି ଏତେ ବର୍ଷ ରହିଲେ ସେଠି 11 ବର୍ଷ କାଳ, ସେ ଲୀଳାକୁ ସବୁ ସେ ରୋହିଣୀ ମା ଦେଖିଛନ୍ତି। ତେଣୁ ଦ୍ୱାରକାରେ ଗୋଟେ ଥର ଗୋଟେ ବିରାଟ ପ୍ରାସାଦ ରହିଛି, ରାଜପ୍ରାସାଦ ରହିଛି, ସେଇଠି ସେ ଗୃହରେ 16108 ରାଣୀ ବସିଲେ ଏବଂ ରୋହିଣୀ ମା ତାଙ୍କୁ ସବୁ କଥା କହିଲେ, କୃଷ୍ଣଙ୍କର ସବୁ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କଲେ। ତେଣୁ ଭଗବାନଙ୍କର କଥା ଯେଉଁଠୁ ହେଉଛି, ଭଗବାନ ସେଠି ଅଛି, ଉପସ୍ଥିତ ହୋଇଯାଆନ୍ତି। ନାଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ଉଦୟନ ଚ, ମଧୁଭକ୍ତ ଯତ୍ର ଗାଆନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନଙ୍କର କଥା ଯେଉଁଠି ହେଉଛି, ଭଗବାନ ସେଠି ଉପସ୍ଥିତ ଥାଆନ୍ତି, ବୈକୁଣ୍ଠରେ ନଥାନ୍ତି କି ଯୋଗୀଙ୍କର ହୃଦୟରେ ନଥାନ୍ତି, ଯେଉଁଠି ଭଗବାନ କଥା ହୁଏ ଭଗବାନ ସେଇଠି ଉପସ୍ଥିତ ଥାଆନ୍ତି। ତେଣୁ ସେ ଦ୍ୱାର ଦେଶରେ ସୁଭଦ୍ରା ରହିଲେ, ଜଗିକି ରହିଲେ, ଯେମିତି କୃଷ୍ଣ ବଳରାମ ଆସିବେ ନାହିଁ, ତାକୁ ଭିତରକୁ ଆଲାଉ କରାଯିବ ନାହିଁ, ସେ ରହିଲେ ତାଙ୍କ କଥା କହିହେବ ନାହିଁ। ତେଣୁକରି ସୁଭଦ୍ରା ସେ ଦ୍ୱାର ଦେଶରେ ରହିକରି ଏମାନେ ରୋହିଣୀ ମା ସବୁ କହୁଛନ୍ତି ଭଗବାନଙ୍କ ଲୀଳା, ବୃନ୍ଦାବନିକର ଲୀଳା ଧରି ଗୋପବେଶ, श्रीलीलारंत प्रभु नहीं पाय शेष पुतना विनाश करी सकट भंजना तृणवत बकेशी देनुक मधना अघारी गोवत्साहरी ब्रह्मार मोहना गिरि गोवर्धना नारी कार्य एभली भाव में वृंदावन लीला अनेक लीला भगवान रही छह दिन जिते बड़े से पुतना को बद्ध करते पुतना को उद्धार करते माँ को जो गति देते से ही गति देते पुतना को ये भाव बकासुर शकटासुर इत्यादि अनेक असुर को से उद्धार करसब लीला भगवान रास लीला जिते लीला अच्छी भगवान श्रेष्ठ लीला हूँ रास लीला भगवान जो आठ वर्ष रही रास लीला करते ये सब लीला को जो वर्णना करुंट कृष्ण बलराम आ रही पारे ना सब आस पड़े आसिले कि भितर को आसी पार ना बाटे जगी द्वार देश में सुभद्रा तेणु दुईपटे रही जाइए आम देखुं मंदिर जो भाई भाव रही सुभद्रा बामपटे जगन्नाथ डाण पटे बलराम बड़ भाई बामपटे कृष्ण रही से कथा सब शुणुंट भगवान लीला को सब शुणुंट निजर लीला को शुणुंट एवं शुणी तांकर एई रूप हो रूप जो देखुंट आपण से रूप तांकर सेठी हो जाए ये कह जाए महाभाव बेश महाभाव प्रकाश भगवान प्रेम सब विभिन्न स्तर रही महाभाव स्तर को जो मैंने आसवे चक्षु विस्फारित हाथ पद संकुचित होकर शरीर पुलक जात हे रोमांच जात हे यही सब अवस्था आसव भाव स्तर रे महाभाव स्तर रे तेणु कृष्ण बलराम एवं सुभद्रा ये तांकर कथा सुनी सुनी तांकर से अवस्था हो जाए तो यही समय रे नारद मुनि आसी पहुँची गले नारद मुनि अधिकांश समय द्वारका को जाती भगवान दर्शन करने तो नारद मुनि देखिले कृष्ण बलराम एवं सुभद्रा तांकर निज रूप को फेरी आसिले पुणी किंतु नारद मुनि देखी देते से रूप को तेणु से प्रार्थना कले भगवान को प्रभु आपणकर ये जो भक्त वत्सल रूप ये रूप आपण को पूजित हो जो से प्रार्थना कले भगवान से स्वीकार करी भगवान बर्तमान नीलाचल धाम रे ये जगन्नाथ बलदेव सुभद्रा रूप से पूजित होती तेणु से चैतन जी कृष्ण से जगन्नाथ से गौरांग महाप्रभु रूप से आसिले पांच वर्ष तले से आसिले गौरांग महाप्रभु तेणु ये कह जाए वासुदेव घोष जन से कही संगीत टी गान कर जय जय जगन्नाथ सचिर नंदन त्रिभुवन करे जार चरण बंदन जय गौर से कृष्ण से जगन्नाथ जी गौरांग महाप्रभु से हूँ कृष्ण एवं से हूँ जगन्नाथ तेणु यही सब तत्व को आम कहार उद्देश्य था ये तत्व को जो महाप्रभु आसी जाते दाक्षिणात्य को जाते महाप्रभु 48 वर्ष काल लीला करते आसंता फाल्गुन पूर्णमी तिथि भगवान आविर्भाव तिथि आप आसत आम मंदिर मंदिर में सब रविवार यही भाव भगवान कथा कह जा प्रसाद मध्य वितरण करम जगदानंद प्रभु से आरंभ करते तेणु आज गोटे एक्सटेनसन सेन्टर भाई है तेणु आज विभिन्न स्थानीय सम्बलपुर मंगलवार हो गुरुवार जगन्नाथ मंदिर सम्बलपुर हो शुक्रवार बुर्लें राधाकृष्ण मंदिर ये भाव कथा होती संध्या बेले शनिवार शासन रे हनुमान मंदिर रे ये भाव कथा होती रविवार आम सब रविवार आम मध्यान कार्यक्रम रोची ये भाव भगवान कथा प्रचार चली तेणु महाप्रभु जो आसी 24 वर्ष काल रही नवद्वीप तापर से सन्यास ग्रहण कर आसिले आसिले आम ओडिशा रहिले ओडिशा 24 वर्ष काल रहिले पुरी रे तेणु से विभिन्न स्थान को जाइछन्ति दाक्षिणात्य को जाइछन्ति उत्तर भारत को जाइछन्ति तेणु दाक्षिणात्य थरे जाइथिले जो रहिछन्ति आमर ମନ୍ଦିର ଯେଉଁ କାବେରୀ ନଦୀ କୂଳରେ ଯେଉଁ ରହିଛନ୍ତି ଶ୍ରୀରଙ୍ଗମ ମନ୍ଦିର, ରଙ୍ଗନାଥ ରହିଛନ୍ତି ସେଠି, ସେଇଠି ସେ ଦେଖିଲେ ଜଣେ ବ୍ରାହ୍ମଣ ଭଗବତ ଗୀତା ପାଠ କରୁଛନ୍ତି। ଭଗବତ ଗୀତା ପାଠ କଲାପରେ କଲାବେଳକୁ ସେ ତାଙ୍କର ସଂସ୍କୃତ ଜ୍ଞାନ ନାହିଁ, ବେଶୀ ଭଲ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି, ତେଣୁ ଅନ୍ୟ ବ୍ରାହ୍ମଣମାନେ ଯେଉଁ ଅଛନ୍ତି ସବୁ ବିଦ୍ୱାନ ବ୍ରାହ୍ମଣମାନେ ସେମାନେ ତାକୁ ଥଟ୍ଟା ପରିହାସ କରୁଛନ୍ତି, ଠିକ୍ ଭାବରେ କହିପାରୁନାହାନ୍ତି। ସେହି ସମୟରେ ଚୈତନ୍ୟ ମହାପ୍ରଭୁ ଯାଇ ସେଠି ପହଞ୍ଚିଲେ। ପହଞ୍ଚିଲେ ଯେତେବେଳେ ତାଙ୍କୁ ପଚାରିଲେ, ଆପଣ ଯେଉଁ ଭଗବତ ଗୀତା ପାଠ କରୁଛନ୍ତି ଏମାନେ କ'ଣ ପାଇଁ ଆପଣଙ୍କୁ ଥଟ୍ଟା ପରିହାସ କରୁଛନ୍ତି? ନା ଏମିତି ମୋର ସଂସ୍କୃତ ଜ୍ଞାନ ନାହିଁ ବୋଲି ମୋତେ ଏମାନେ ଥଟ୍ଟା ପରିହାସ କରୁଛନ୍ତି। ତେଣୁ ମହାପ୍ରଭୁ କହିଲେ, ତାହେଲେ କାହିଁକି ପାଠ କରୁଛନ୍ତି? ନା ମୋର ଗୁରୁ ମୋତେ କହିଥିଲେ ତୁମେ ପ୍ରତିଦିନ ଭଗବତ ଗୀତା ପଢ଼ିବ, ତେଣୁ ପ୍ରତିଦିନ ଭଗବତ ଗୀତା ପାଠ କରୁଛ, ଅଷ୍ଟାଦଶ ଅଧ୍ୟାୟଟି ପାଠ କରୁଥିଲେ। ତେଣୁ ମହାପ୍ରଭୁ ପଚାରିଲେ, ତୁମେ ଯେଉଁ ଭଗବତ ଗୀତା ପଢ଼ୁଛ, ମୁଁ ଦେଖୁଛି ତୁମ ଶରୀରରେ କମ୍ପ ଯାହାତ, ଶରୀରରେ ରୋମାଞ୍ଚ ଯାହାତ ହେଉଛି, ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି, ଏସବୁ କ'ଣ ପାଇଁ ହେଉଛି? ନା ପ୍ରଭୁ, ମୁଁ ଯେତେବେଳେ ଦେଖୁଛି ଭଗବତ ଗୀତା ପଢ଼ୁଛି, ମୋ ଆଖି ଆଗରେ ଗୋଟିଏ ଚିତ୍ର ଆସିଯାଉଛି, ଭଗବାନ ଯିଏକି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ଅର୍ଜୁନଙ୍କ ରଥରେ ସାରଥି ହୋଇଛନ୍ତି, ଏଇ ଚିତ୍ରଟି ମୋ ପାଖକୁ ଆଖିକୁ ଆସିଯାଉଛି। ତେଣୁ ଏଇଟା ଯେତେବେଳେ ଦେଖୁଛି ମୋର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି। ତେଣୁ ମହାପ୍ରଭୁ ତାକୁ ଆଲିଙ୍ଗନ କଲେ, କହିଲେ ତୁମେ ପ୍ରକୃତରେ ଭଗବତ ଗୀତାର ଶ୍ରୋତା, ପ୍ରକୃତ ପାଠ କହୁଛ ତୁମେ, ଭଗବତ ଗୀତା ପ୍ରକୃତ ପାଠ କହୁଛ ତୁମେ, ତେଣୁ ଏଇ ଗୀତାର ଯେଉଁ ରହିଛି, ଗୀତାର ଜ୍ଞାନ ଦେଇଛନ୍ତି ଅର୍ଜୁନ। ସେଥିପାଇଁ ଅର୍ଜୁନ ପ୍ରଥମେ ଚାହିଁଥିଲେ ଯୁଦ୍ଧ କରିବା ପାଇଁ, ଯେତେବେଳେ ଦୁଇ ପଟେ ଶଙ୍ଖନାଦ ହୋଇଗଲା, ଅର୍ଜୁନ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ। ତେଣୁ କହିଲେ, ସେନାବର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କର, ମୁଁ ଦେଖିବି କେମିତି କେଉଁଭଳି ଭାବରେ କେଉଁଠି କାହାକୁ କିଭଳି ଭାବରେ ବାଣ ମୁଁ ବିଦ୍ଧ କରିବି, ଏଭଳି ଭାବରେ ଯାଉଥିଲେ ସେ ଜାଣିବା ପାଇଁ। କିନ୍ତୁ ଭଗବାନଙ୍କର ଚିନ୍ତା ହୋଇଗଲା, ଯଦି ଅର୍ଜୁନ ମଧ୍ୟ ଯୁଦ୍ଧ କରିବେ ତାହେଲେ ମୁଁ ଜ୍ଞାନ କେଉଁଠି ଦେବି? ତେଣୁ ଭଗବାନ ଯେତେବେଳେ ନେଇଗଲେ ଦୁଇ ସେନାଙ୍କର ମଝିକୁ ନେଇଗଲେ ରଥକୁ, ରଥକୁ ରଖି କହିଲେ, ଭଗବାନ ହାତ ଦେଖି କହିଲେ, ସମବେତାନ କୁରୁନେତି, ଦେଖ ଅର୍ଜୁନ, ପଶ୍ୟତାନ ପାର୍ଥ, ଏମାନେ ଦେଖ, ପାର୍ଥ ଦେଖ, ଏମାନେ ସବୁ କୁରୁମାନେ ଏଠି ଉପସ୍ଥିତ ରହିଛନ୍ତି। ଆଚାର୍ଯ୍ୟମାନେ କହନ୍ତି, ଭଗବାନ ଯେତେବେଳେ ଆଙ୍ଗୁଠି ଦେଖିକି କହିଲେ, ସେହି ସମୟରେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା। ତାହା ପୂର୍ବରୁ ତାଙ୍କର ଯୁଦ୍ଧ ଉତ୍ସାହ ଥିଲା, କିନ୍ତୁ ବିଷାଦ ଆସିଗଲା ପରେ ସେ ଆଉ ଯୁଦ୍ଧ କଲେ ନାହିଁ। ତାଙ୍କୁ ଲାଗିଲା, ଏ ଯୁଦ୍ଧଟା ଠିକ୍ ହେବ ନାହିଁ, ଏ ଅଧର୍ମ ହୋଇଯିବ। ତେଣୁ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଷାଦ ଯୋଗ ବୋଲି କୁହାଯାଇଛି। ଅର୍ଜୁନ କହୁଛନ୍ତି, ଏଇ ଯେଉଁ ଆମେ ଯୁଦ୍ଧ କରିବା, ଏସବୁ କୁଳର ଯେଉଁ ମୁଖ୍ୟ ବ୍ୟକ୍ତିମାନେ ସବୁ ମୃତ୍ୟୁବରଣ କରିବେ, କୁଳକ୍ଷୟ ପ୍ରଣଶନ୍ତି, କୁଳଧର୍ମ ନଷ୍ଟ ହୋଇଯିବ। ଧର୍ମ ନଷ୍ଟ ହେଲେ ସ୍ତ୍ରୀ ଲୋକମାନେ ଦୂଷିତ ହୋଇଯିବେ, ଅପବିତ୍ର ହୋଇଯିବେ, ତାଙ୍କର ସବୁ ବର୍ଣ୍ଣଶଙ୍କର ଜାତ ହେବ, ସମାଜରେ ବିଶୃଙ୍ଖଳା ଜାତ ହେବ, ଏଇଭଳି ଭାବରେ ଅନେକ ସେ କହୁଛନ୍ତି, ଅଧର୍ମ ହୋଇଯିବ, ଏଇଟା ଆମେ ଯୁଦ୍ଧ କରିବା ନାହିଁ। ଏଇଭଳି ଭାବରେ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଷାଦ ଯୋଗ ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ତାଙ୍କର ଚିନ୍ତା ପଡ଼ିଲା, କହିଲା, ପ୍ରକୃତରେ ଯଦି ଯୁଦ୍ଧ ନ କରାଯିବ ତାହେଲେ ବହୁତ ଅସୁବିଧା ହେବ। ପ୍ରକୃତ କ'ଣ ଭଗବାନ କାହିଁକି କହୁଛନ୍ତି ମୋତେ, କୃଷ୍ଣ କାହିଁକି କହୁଛନ୍ତି ଯୁଦ୍ଧ କରିବା ପାଇଁ, ମୁଁ କାହିଁକି ମନା କରୁଛି? ତେଣୁ ସେ ପଚାରିଲେ, କ'ଣଟା ଧର୍ମ ମୋତେ କୁହନ୍ତୁ, କ'ଣ? ମୁଁ ଧର୍ମ ସମ୍ମୁଖ ଚେତା, ମୁଁ ପ୍ରକୃତ ଜାଣିପାରୁନାହିଁ କ'ଣ ଧର୍ମ, ମୋତେ କୁହନ୍ତୁ ଧର୍ମ କ'ଣ, ନିଶ୍ଚିନ୍ତ ଭାବରେ କୁହନ୍ତୁ ମୋର କ'ଣ ଧର୍ମ। ତେଣୁ ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଲେ, ଦ୍ୱିତୀୟ ଅଧ୍ୟାୟରୁ ଅଠର ଅଧ୍ୟାୟ, ଏଇ ସତରଟି ଅଧ୍ୟାୟରେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଆଜି ଏଇ ଭଗବାନଙ୍କର ଯେଉଁ ତିଥିରେ ଭଗବତ ଗୀତା ଜ୍ଞାନ ଦେଇଥିଲେ, ତେଣୁ ସାରା ପୃଥିବୀରେ ଏଇ ଭଗବତ ଗୀତାର ଜ୍ଞାନ ପ୍ରଚାର କରିବା ପାଇଁ ଏଇସବୁ ଇସ୍କନ ତରଫରୁ ବ୍ୟବସ୍ଥା କରାଯାଇଛି, କନସେସନ୍ ରେଟ୍ରେ ସବୁ ଦିଆଯାଉଛି। ଆପଣମାନେ ମଧ୍ୟ ନୂଆ ବର୍ଷରେ କାହାକୁ ପ୍ରେଜେଣ୍ଟେସନ୍ ଦେଇପାରିବେ, ସବୁ ରଖିପାରିବେ, କିଛି ପାଖରେ ରଖିପାରିବେ, କି ଯାହା ପାଖରେ ନାହିଁ ବହି ତାକୁ ଦେଇପାରିବେ, ପ୍ରଦାନ କରି, ନିଜେ ମଧ୍ୟ ଯଦି ନାହିଁ, ନିଜେ ନେଇ ସେଟା ପାଠ କରିବେ। ଏ ଭଗବତ ଗୀତା ପଢ଼ିବା ଦ୍ୱାରା ଆମେ ଜାଣିବା ଏସବୁ ଜ୍ଞାନ। ଆଜି ଭଗବତ ଗୀତା ଯେଉଁ ଇସ୍କନର ଯେଉଁ ଭଗବତ ଗୀତା ରହିଛି, ଏ ଗୀତା ପଢ଼ିକିରି ଲୋକମାନେ ଭଗବାନ ଭକ୍ତ ହୋଇଛନ୍ତି। ତେଣୁ ଆପଣମାନେ ମଧ୍ୟ ଜଗନ୍ନାଥଙ୍କର ଭକ୍ତ, ଜଗନ୍ନାଥ କ'ଣ କହିଛନ୍ତି ଏଇଟା ଆମେ ଜାଣିବା। ଜଗନ୍ନାଥ ବର୍ତ୍ତମାନ କିଛି କହିପାରୁନାହାନ୍ତି, ଆମେ ଦେଖିପାରୁନି, ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଜାଣନ୍ତି, ଭଗବାନଙ୍କ ସହିତ କଥା ହୁଅନ୍ତି, ଜଗନ୍ନାଥଙ୍କ ସହିତ କଥା ହୁଅନ୍ତି। ଆମେ ପରେ କେତେବେଳେ ଆସିଲେ ସେ କଥା କହିବା, ଜଗନ୍ନାଥ କେମିତି ତାଙ୍କ ଭକ୍ତମାନଙ୍କ ସହିତ କଥା ହୁଅନ୍ତି। କିନ୍ତୁ ବର୍ତ୍ତମାନ ଆମେ ଯେତେ ଉନ୍ନତ ସ୍ତରରେ ନୁହେଁ ନାହିଁ, ତେଣୁ ଭଗବାନ କ'ଣ କହିଛନ୍ତି ଆମ ପାଇଁ, ଜଗନ୍ନାଥଙ୍କୁ ଯେଉଁ ଆମେ ପୂଜା କରୁଛେ, ଜଗନ୍ନାଥ ଆମ ପାଇଁ କ'ଣ ସମ୍ବାଦ ଦେଇଛନ୍ତି, ସେଇ ସମ୍ବାଦ ଏଥିରେ ରହିଛି, ଭଗବତ ଗୀତାରେ ରହିଛି, ଆପଣମାନେ ପାଠ କରନ୍ତୁ। ଆପଣମାନେ ସବୁ ରବିବାର ମଙ୍ଗଳବାର ଆସୁଛନ୍ତି, ଏଠି ଭଗବାନଙ୍କୁ ଭଜନ କରୁଛନ୍ତି, ଭଗବାନ କଥା ଶୁଣୁଛନ୍ତି, ତେଣୁ ଆପଣମାନଙ୍କୁ ପୁଣି ଥରେ ମୁଁ ଧନ୍ୟବାଦ ଅର୍ପଣ କରି ମୋର କଥାକୁ ଏଠି ବିଶ୍ରାମ ଦେବି। ତେଣୁ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମ କଥା କିଛି ବୁଝିହେଲା କି ସନ୍ଦେହ ରହିଲା କି ପ୍ରଶ୍ନ ରହିଲା, କାହାର କିଛି କହିବାର ଅଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। ଯା ହଁ ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତବୃନ୍ଦ କି, ଜୟ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ। ମାତାଜୀ ମାନେ ହୁଳହୁଳି ପକେଇଲେ ନାହିଁ, ହରେ କୃଷ୍ଣ। Thank you.